ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ସାମାଜିକ କ୍ଷେତ୍ର ଏବଂ ଅର୍ଥନୀତିକୁ କରିବ ସୁଦୃଢ଼ କହିଲେ ପ୍ରଧାନମନ୍ତ୍ରୀ. କେତେକ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ. ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କମଳା ହାରିସ୍. ଏବଂ ଚଳିତ ତିନିଟିକିଆ ସିରିଜ୍ର ପ୍ରଥମ ପୁରୁଷ ଟି20 ମ୍ୟାଚ୍ରେ ଶ୍ରୀଲଙ୍କାକୁ 43 ରନ୍ରେ ପରାସ୍ତ କଲା ଭାରତ. ଆଜି ଦ୍ୱିତୀୟ ମ୍ୟାଚ୍ ମହିଳା ଟି20 ଏସୀୟ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଭାରତ ଶ୍ରୀଲଙ୍କା ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ. ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 112ତମ ସଂସ୍କରଣ. ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ନୀତି ଆୟୋଗ ଦ୍ୱାରା ପରିଚାଳିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତି ଆୟୋଗ ବୈଠକରେ ଗତକାଲି ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ଏହି ସଫଳତାର ଚାବିକାଠି ହେଉଛି ମାନଦଣ୍ଡଗୁଡ଼ିକର ନିରନ୍ତର ତଦାରଖ। ଜଳସମ୍ପଦର ପ୍ରଭାବଶାଳୀ ଉପଯୋଗ ପାଇଁ ରାଜ୍ୟସ୍ତରରେ ଗ୍ରିଡ୍ ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ସାମାଜିକ କ୍ଷେତ୍ରକୁ ଅଧିକ ସୁଦୃଢ଼ ଏବଂ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ପିଏମ୍ ବିଶ୍ୱକର୍ମା, ମୁଦ୍ରା, ପିଏମ୍ ସ୍ୱନିଧି ଏବଂ ଏନ୍ଇପି ଭଳି ସଂସ୍କାରମୂଳକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, 2047 ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ଭୂମିକା ରହିଛି। ସେ କହିଥିଲେ, ଆନ୍ତର୍ଜାତିକ ପୁଞ୍ଜିନିବେଶ ପାଇଁ ସକାରାତ୍ମକ ନୀତି ପ୍ରଣୟନ କରାଯିବା ଉଚିତ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏହା ପ୍ରଥମ ପଦକ୍ଷେପ ହେବ ବୋଲି ସେ କହିଥିଲେ। ଦେଶ ବର୍ତ୍ତମାନ ଏକ ସଠିକ୍ ଦିଗରେ ଅଗ୍ରସର ହେଉଛି। ସେ କହିଥିଲେ, ଆମ ଦେଶର ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ବିଶ୍ୱାସ ଭରି ରହିଛି। ସେ କହିଥିଲେ, ଯୁବଶକ୍ତିରେ ପରିପୂର୍ଣ୍ଣ ଭାରତ ସମଗ୍ର ବିଶ୍ୱକୁ ଶ୍ରମଶକ୍ତି ବଳରେ ଆକର୍ଷିତ କରିପାରିଛି। ଦେଶର ଯୁବବର୍ଗଙ୍କୁ ଦକ୍ଷ ଏବଂ ରୋଜଗାରକ୍ଷମ କରିବା ସରକାରଙ୍କ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ କହିଥିଲେ, ଦକ୍ଷତା, ଗବେଷଣା, ଉଦ୍ଭାବନ ଏବଂ କାର୍ଯ୍ୟ ଅନୁସାରେ ଜ୍ଞାନର ଆବଶ୍ୟକତା ହିଁ 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିପାରିବ। ଗତ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ମୁଖ୍ୟ ଶାସନ ସଚିବଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ସୁପାରିଶ କରାଯାଇଥିବା ବିଭିନ୍ନ ଯୋଜନାଗୁଡ଼ିକ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ନୀତି ଆୟୋଗର ଅଧ୍ୟକ୍ଷ ସୁମନ ବେରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ପୁଞ୍ଜିନିବେଶ ଉପରେ ଅଧିକ ଗୁରୁତ୍ୱ ଆରୋପ କରିଥିଲେ। 26 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲଙ୍ଗାନା, ବିହାର, ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ଏହି ବୈଠକରେ ଅନୁପସ୍ଥିତ ରହିଥିଲେ ବୋଲି ସେ କହିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ଲୋକସଭା ନିର୍ବାଚନର ଫଳାଫଳ ଏବଂ ସାଧାରଣ ବଜେଟ୍ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ପୂର୍ବ ନୌସେନା କମାଣ୍ଡର ଭାଇସ୍ ଆଡମିରାଲ ରାଜେଶ ପେଣ୍ଢାରକର ଗତକାଲି ଭାରତୀୟ ନୌସେନାର
କୃଷକମାନଙ୍କର ଋଣ ଛାଡ଼ କରିବା ପାଇଁ ବଜେଟ୍ରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସରକାର କୃଷକମାନଙ୍କ ଶସ୍ୟ ଉପରେ ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନେଇନଥିବା ସେ ଅଭିଯୋଗ କରିଛନ୍ତି। ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା କହିଛନ୍ତି, ଏହି ବଜେଟ୍ରେ ସରକାର ସମାଜର ସବୁ ବର୍ଗର ଲୋକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଏଭଳି ବଜେଟ୍ ପ୍ରସ୍ତୁତି ଫଳରେ ସାଧାରଣ ଲୋକମାନଙ୍କ ଋଣଭାର ବୃଦ୍ଧି ପାଇବା ସହ ଗ୍ରାମୀଣ ରୋଜଗାର ଆହୁରି ହ୍ରାସ ପାଇବ। ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା ଉପରେ ମଧ୍ୟ ଶ୍ରୀ ଚଢ଼ା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଜୁ ଜନତା ଦଳର ଦେବାଶିଷ ସାମନ୍ତରାୟ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, ଏ ବଜେଟ୍ରେ ଆଞ୍ଚଳିକ ଆକାଂକ୍ଷାକୁ ଅଣଦେଖା କରାଯାଇଛି। କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏହି ବଜେଟ୍ରେ କିଛି ରଖିନାହାନ୍ତି। ଶ୍ରୀ ସାମନ୍ତରାୟ କହିଛନ୍ତି, ଏହି ବଜେଟ୍ ପ୍ରସ୍ତୁତିରେ ସରକାର ଦୁଇଟି ରାଜ୍ୟକୁ କେବଳ ଖୁସି କରିବା ଛଡ଼ା ଆଉ କିଛି କରିନାହାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟ ପ୍ରତି ସରକାର ଅଣଦେଖା ମନୋଭାବ ଦେଖାଇଛନ୍ତି। ଆର୍ଜେଡିର ସଞ୍ଜୟ ଯାଦବ ଏହି ବଜେଟ୍କୁ ଗରିବ ବିରୋଧୀ ବୋଲି ବିବେଚନା କରିଛନ୍ତି। ସେ କହିଛନ୍ତି ଏହି ବଜେଟ୍ରେ ନୂତନ ରୋଜଗାର ବଢ଼ାଇବା ଏବଂ କୃଷକମାନଙ୍କ ବିକାଶ କରିବା ଉପରେ ସରକାର କୌଣସି ସ୍ୱତନ୍ତ୍ର ପଦକ୍ଷେପ ନେଇନାହାନ୍ତି। ସେ କହିଛନ୍ତି ବିଶ୍ୱର ପଞ୍ଚମ ବୃହତ୍ ଅର୍ଥବ୍ୟବସ୍ଥା ଦେଶ ହୋଇଥିବା ସତ୍ତ୍ୱେ ପ୍ରତିଟି ବ୍ୟକ୍ତିର ଆୟ ମାମଲାରେ ଭାରତ 197 ଦେଶ ମଧ୍ୟରେ 142 ସ୍ଥାନରେ ରହିଛି। ତୃଣମୂଳ କଂଗ୍ରେସର ସମୀରୁଲ ଇସ୍ଲାମ ଏହି ବଜେଟ୍କୁ ଜନବିରୋଧୀ ବୋଲି କହିଛନ୍ତି। ଏହି ବଜେଟ୍ ଦେଶର ସୁବିଧା ସୁଯୋଗ ପାଉଥିବାରୁ ବଞ୍ଚିତ ଲୋକମାନଙ୍କ ପ୍ରତି ଅନ୍ୟାୟ କରିଛି। ବିଶେଷକରି ଅସଂଗଠିତ କ୍ଷେତ୍ରରେ ଲୋକମାନଙ୍କ ପାଇଁ ଏହି ବଜେଟ୍ରେ କିଛି ବ୍ୟବସ୍ଥା ନାହିଁ। ଅପରପକ୍ଷରେ ବିଜେପି ସାଂସଦ ମେଧା କୁଲକର୍ଣ୍ଣୀ ଚଳିତ ବଜେଟ୍କୁ ପ୍ରଶଂସା କରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାରାଷ୍ଟ୍ର ପାଇଁ